ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ତିନିଦିନିଆ ବ୍ରୁନେଇ ଏବଂ ସିଙ୍ଗାପୁର ଗସ୍ତରେ ଯିବେ। ନୂଆଦିଲ୍ଲୀରେ ଆଜି କୃଷି ବୀମା ପାଣ୍ଠି ଏବଂ କୃଷି ନିବେଶ ପୋର୍ଟାଲର ଶୁଭାରମ୍ଭ କରିବେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ। ଭାରତୀୟ ବାୟୁସେନାର MiG-29 ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ଏବଂ ପ୍ୟାରିସ୍ ପାରାଅଲିମ୍ପିକ୍ସ 2024ର ପଞ୍ଚମ ଦିନରେ ପଦକ ତାଲିକାର 15ତମ ସ୍ଥାନକୁ ଉନ୍ନୀତ ହେଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ତିନିଦିନିଆ ବ୍ରୁନେଇ ଏବଂ ସିଙ୍ଗାପୁର ଗସ୍ତରେ ଯିବେ। ଏ ସମ୍ପର୍କରେ ଗଣମାଧ୍ୟମକୁ ସମ୍ବୋଧିତ କରି ସଚିବ ଜୟଦୀପ ମଜୁମଦାର କହିଛନ୍ତି, ବ୍ରୁନେଇକୁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ଗସ୍ତ। ବ୍ରୁନେଇର ସୁଲତାନ ହାଜି ହସନ ଅଲ୍ ବୋଲକିଆଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଗସ୍ତ କରୁଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିପାକ୍ଷିକ ସମ୍ପର୍କ ମଜବୁତ କରିବା ନେଇ ଆଲୋଚନା କରିବେ। ଭାରତ ଏବଂ ବ୍ରୁନେଇ ମଧ୍ୟରେ କୂଟନୈତିକ ସମ୍ପର୍କକୁ 40 ବର୍ଷ ପୂରଣ ହେଉଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଶ୍ରୀ ମଜୁମଦାର କହିଛନ୍ତି, ଆକ୍ଟ ଇଷ୍ଟ ନୀତିର ବ୍ରୁନେଇ ହେଉଛି ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର। ବିଦେଶ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଆସନ୍ତା 4 ଓ 5 ତାରିଖରେ ସିଙ୍ଗାପୁର ଗସ୍ତ କରିବେ। ପ୍ରାୟ 6 ବର୍ଷର ବ୍ୟବଧାନ ପରେ ପ୍ରଧାନମନ୍ତ୍ରୀ ସିଙ୍ଗାପୁର ଗସ୍ତ କରୁଛନ୍ତି। ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ୱାଙ୍ଗଙ୍କ ନିମନ୍ତ୍ରଣ କ୍ରମେ ସେ ସେଠାକୁ ଯାଉଛନ୍ତି। ଉଭୟ ନେତା ବିକାଶ କାର୍ଯ୍ୟଗୁଡ଼ିକର ସମୀକ୍ଷା କରିବା ସହିତ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ସମସ୍ୟା ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ସରକାର 23ତମ ବିଧି ଆୟୋଗ ଗଠନ ନିମନ୍ତେ ବିଜ୍ଞପ୍ତି ଜାରି କରିଛନ୍ତି। 3 ବର୍ଷ ପାଇଁ ଗଠିତ ହେବାକୁ ଥିବା ବିଧି ଆୟୋଗର କାର୍ଯ୍ୟକାଳ 2027 ଅଗଷ୍ଟ 31 ପର୍ଯ୍ୟନ୍ତ ରହିବ। ଆୟୋଗରେ ଜଣେ ସ୍ଥାୟୀ ଅଧ୍ୟକ୍ଷଙ୍କ ସମେତ ସଦସ୍ୟ ସଚିବ ଓ 4 ଜଣ ସଦସ୍ୟ ରହିବେ। ସୂଚନା ଅନୁଯାୟୀ ବିଧି ଆୟୋଗରେ ସଂସଦୀୟ ଏବଂ ବିଧି ବିଭାଗର ସଚିବ ଆୟୋଗର ସଦସ୍ୟ ଭାବେ କାର୍ଯ୍ୟ କରିବେ। ଆୟୋଗରେ 5 ଜଣ ଆଂଶିକ ସଦସ୍ୟ ଭାବେ ମଧ୍ୟ ରହିବେ ବୋଲି ଜଣାପଡ଼ିଛି। ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟର କାର୍ଯ୍ୟରତ ବିଚାରପତି ଏହି ଆୟୋଗର ଅଧ୍ୟକ୍ଷ ଏବଂ ସଦସ୍ୟ ରହିବାର ବ୍ୟବସ୍ଥା ରହିଛି। ସମ୍ପୃକ୍ତ ବିଚାରପତିମାନେ ନିଜ ଅବସର ସମୟ କିମ୍ବା ଆୟୋଗର କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ କାର୍ଯ୍ୟ କରିବେ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ନୂଆଦିଲ୍ଲୀରେ କୃଷି ବୀମା ପାଣ୍ଠି ଏବଂ କୃଷି ନିବେଶ ପୋର୍ଟାଲର ଶୁଭାରମ୍ଭ କରିବେ। ମନ୍ତ୍ରୀ ଶ୍ରୀ ଚୌହାନ ବିଭିନ୍ନ ବର୍ଗରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବ୍ୟାଙ୍କ ଏବଂ ରାଜ୍ୟଗୁଡ଼ିକୁ କୃଷି ଭିଭିଭୂମି ପାଣ୍ଠି ଏଆଇଏଫ୍ ଉତ୍କର୍ଷ ପୁରସ୍କାର ପ୍ରଦାନ କରିବେ। ଏହି ସମାରୋହରେ ରାଷ୍ଟ୍ରମନ୍ତ୍ରୀ ଏବଂ ବିଭିନ୍ନ ରାଜ୍ୟ ଓ ବ୍ୟାଙ୍କର ପ୍ରତିନିଧିମାନେ ଯୋଗଦେବେ। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଏହି ପୁରସ୍କାର ସମାରୋହ ଅନ୍ୟ ବ୍ୟାଙ୍କଗୁଡ଼ିକୁ ସେମାନଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି କରିବାକୁ ପ୍ରେରଣା ଦେବା ସହ ଯୋଜନାର ସାମଗ୍ରିକ ସଫଳତାରେ ଯୋଗଦାନ କରିବ। ଏହି କୃଷି ଭିତ୍ତିଭୂମି ପାଣ୍ଠି ଏଆଇଏଫ୍ ଯୋଜନା 2022ରେ କୃଷି ଅମଳ ପରବର୍ତ୍ତୀ ପରିଚାଳନା ଭିତ୍ତିଭୂମି ଏବଂ କୃଷକମାନଙ୍କ ପାଇଁ କୃଷି ଯନ୍ତ୍ରପାତି ଯୋଗାଇ ଦେବାକୁ ଆରମ୍ଭ କରାଯାଇଥିଲା। ଭାରତୀୟ ବାୟୁସେନାର ଏକ MiG-29 ଲଢୁଆ ବିମାନ ଗତ ରାତିରେ ରାଜସ୍ଥାନର ବାଡ଼ମେର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବାୟୁସେନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରାତ୍ରି ପ୍ରଶିକ୍ଷଣରେ ଯାଇଥିବା ଏହି ବିମାନରେ ବୈଷୟିକ ତ୍ରୁଟି ଦେଖାଦେବା ଯୋଗୁଁ ପାଇଲଟ ବିମାନରୁ ସୁରକ୍ଷିତ ଭାବେ ବାହାରି ଆସିଥିଲେ। ଏହି ଦୁର୍ଘଟଣାରେ କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିନାହିଁ। ଘଟଣାର କୋର୍ଟ ଅଫ୍ ଇନ୍କ୍ୱାରି ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି। ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଏନ୍ଏଚ୍ଏଆଇ ଦେଶର 100ଟି ଟୋଲ୍ ପ୍ଲାଜା ଉପରେ ପ୍ରତ୍ୟକ୍ଷ ନଜର ରଖିବା ଲାଗି ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରାୟ 1,033 ଜାତୀୟ ରାଜପଥ ହେଲ୍ପ ଲାଇନ୍ ଦ୍ୱାରା ମିଳିଥିବା ମତାମତ ଉପରେ ଆଧାର କରି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଅଧିକ ସଂଖ୍ୟାରେ ଟୋଲ୍ ପ୍ଲାଜା ଉପରେ ନଜର ରଖାଯିବ ବୋଲି କୁହାଯାଇଛି। ସୂଚନା ଅନୁଯାୟୀ ଏଥିଲାଗି ଜାରି କରାଯାଇଥିବା ସଫ୍ଟୱେୟାର୍ରେ ଟୋଲ୍ ପ୍ଲାଜାର ନାମ ଏବଂ ସ୍ଥାନର ନାମ ଦେବା ପରେ ସମ୍ପୃକ୍ତ ଟୋଲ୍ ପ୍ଲାଜାରେ କେତେ ଲମ୍ବା ଧାଡ଼ି ରହିଛି, କେତେ ସମୟ ଅପେକ୍ଷା କରିବାକୁ ପଡ଼ିବ ଓ ଯାନବାହନର ଗତି କେତେ ରହିଛି ତାହା ଜଣାପଡ଼ିବ। ଏହାଛଡ଼ା ଅଧିକ ଟ୍ରାଫିକ୍ ଥିଲେ ମଧ୍ୟ ସମ୍ପୃକ୍ତ ସଫ୍ଟୱେୟାର ମାଧ୍ୟମରେ ସୂଚନା ମିଳିପାରିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପତ୍ର ସୂଚନା କାର୍ଯ୍ୟାଳୟର ତଥ୍ୟ ଯାଞ୍ଚ ଶାଖା ପକ୍ଷରୁ ଭାରତୀୟ ଜୀବନ ବୀମା ନିଗମ ଏଲ୍ଆଇସି ପକ୍ଷରୁ ଜାରି କରାଯାଇଥିବା ଏକ ନୋଟିସ୍କୁ ଗୁଜବ ବୋଲି କୁହାଯାଇଛି। ଚଳିତ ମାସ ଶେଷ ସୁଦ୍ଧା ଏଲ୍ଆଇସି ତା'ର ସମସ୍ତ ପଲିସିକୁ ଫେରସ୍ତ ନେବ ବୋଲି ଗୁଜବ ପ୍ରଚାର ହୋଇଛି। ଏକ ନକଲି ନୋଟିସ୍ ମାଧ୍ୟମରେ କୁହାଯାଇଛି ଏଲ୍ଆଇସି ତା'ର ପ୍ରିମିୟମ୍ ଏବଂ ପଲିସି ନିୟମରେ ପରିବର୍ତ୍ତନ କରିବାକୁ ଯାଉଛି। ତଥ୍ୟ ଯାଞ୍ଚ ବିଭାଗ କହିଛି ଏଭଳି କୌଣସି ନୋଟିସ୍ ଜାରି କରାଯାଇ ନାହିଁ। ପ୍ୟାରିସ୍ ପାରାଅଲିମ୍ପିକ୍ସ 2024ର ପଞ୍ଚମ ଦିନରେ ଭାରତ ପଦକ ତାଲିକାର ପଞ୍ଚଦଶ ସ୍ଥାନରେ ପହଞ୍ଚିଛି। ସୁମିତ ଅଙ୍କିଲ୍ ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ସେ ଦ୍ୱିତୀୟ ପ୍ରୟାସରେ 70.59 ମିଟର ଜାଭେଲିନ୍ ଥ୍ରୋ କରି ନୂଆ ରେକର୍ଡ ସ୍ଥାପନ କରିଛନ୍ତି। ବ୍ୟାଡ୍ମିଣ୍ଟନରେ ନିତେଶ କୁମାର ପୁରୁଷ ଏକକ SL3 ଶ୍ରେଣୀରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ସୁହାସ ଜ୍ୟୋତିରାଜ ପୁରୁଷ ଏକକ SL4 ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି। ସୁହାସ ଅନ୍ତିଲ ମ୍ୟାଚ୍ରେ ପୂର୍ବଥରର ଚମ୍ପିୟନ୍ ଲୁକାସ ମଜୁରଙ୍କଠାରୁ 9-21 ଏବଂ 13-21 ସେଟ୍ରେ ପରାସ୍ତ ହୋଇଛନ୍ତି। ସେହିପରି ମହିଳା ଏକକ SU5 ବର୍ଗରେ ତୁଳସୀମଥି ମୁର୍ଗେସନ୍ ଫାଇନାଲ୍ରେ ଚୀନ୍ର କ୍ୟୁଜିଆଇଆଙ୍କଠାରୁ ପରାସ୍ତ ହେବା ପରେ ରୌପ୍ୟ ପଦକରେ ସୀମିତ ରହିଛନ୍ତି। ମନୀଷା ରାମଦାସ ଡେନ୍ମାର୍କର କ୍ୟାଥରିନ୍ ରୋଜେନ୍ଗ୍ରେନ୍ଙ୍କୁ ପରାସ୍ତ କରି ମହିଳା ଏକକ SU5 ବର୍ଗରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ନିତ୍ୟଶ୍ରୀ ଶିବନ ମଧ୍ୟ ମହିଳା ଏକକ SH6 ବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଅନ୍ୟପକ୍ଷରେ ତୀରଚାଳନାର ମିଳିତ ପର୍ଯ୍ୟାୟରେ ଶୀତଲ ଦେବୀ ଏବଂ ରାକେଶ କୁମାର ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଯୋଗେଶ କାଥୁନିଆ ପୁରୁଷ ଡିସ୍କସ୍ ଥ୍ରୋ F56 ବର୍ଗରେ ଫାଇନାଲ୍ରେ ରୌପ୍ୟ ପଦକ ଜିତିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉପରାଷ୍ଟ୍ରପତି ଜଗଦୀପ ଧଙ୍କଡ଼ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ପଦକ ବିଜେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆଜି ବନ୍ଧୁକ ଚାଳନାରେ ଅବନି ଲେଖରା ଦ୍ୱିତୀୟ ସ୍ୱର୍ଣ୍ଣପଦକ ଲାଗି ପ୍ରତିଦ୍ୱନ୍ଦ୍ୱିତା କରିବେ। ସେହିପରି ମରିୟପ୍ପନ୍ ଥଙ୍ଗାବେଲୁ ପୁରୁଷ ଉଚ୍ଚଡିଆଁ T63 ଫାଇନାଲ୍ ମ୍ୟାଚ୍ରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଆବୁଧାବିର ଶାସକ ପ୍ରିନ୍ସ ଶେଖ୍ ଖାଲିଦ୍ ବିନ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହାନ୍ ଆଇଆଇଟି ଦିଲ୍ଲୀର ଆବୁଧାବି କ୍ୟାମ୍ପସ୍ର ଉଦ୍ଘାଟନ କରିଛନ୍ତି। ଆନ୍ତର୍ଜାତିକ ଇଞ୍ଜିନିୟରିଂ ଶିକ୍ଷା କ୍ଷେତ୍ରରେ ଆଇଆଇଟି କ୍ୟାମ୍ପସ୍ ସ୍ଥାପନ ହେବା ଆବୁଧାବି ପାଇଁ ଐତିହାସିକ କ୍ଷଣ ଥିଲା। ଏହି ଅବସରରେ କମ୍ପ୍ୟୁଟର ବିଜ୍ଞାନ ଓ ଇଞ୍ଜିନିୟରିଂର 52 ଜଣ ସ୍ନାତକ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା। ସ୍ନାତକ ପାଠ୍ୟକ୍ରମ ପାଇଁ JEE ଆଡ୍ଭାନ୍ସ ପରୀକ୍ଷା ଏବଂ ସଂଯୁକ୍ତ ପ୍ରବେଶ ପରୀକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଚୟନ କରାଯାଇଛି। ନୂଆ କ୍ୟାମ୍ପସ୍ରେ ଭାରତ UAE ଏବଂ ଆନ୍ତର୍ଜାତିକ ପ୍ରତିଭାର ମିଳନ ଘଟିଛି। 2022 ଫେବୃୟାରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କ୍ୟାମ୍ପସ୍ର ସ୍ଥାପନ କରିଥିଲେ। ଆଇଆଇଟି ଦିଲ୍ଲୀ ଆବୁଧାବି ଚଳିତ ବର୍ଷ ଜାନୁଆରୀରେ ଏନର୍ଜି ଟ୍ରାନ୍ଜିସନ୍ ଆଣ୍ଡ ସଷ୍ଟେନାବିଲିଟି ପାଠ୍ୟକ୍ରମର ଏମ୍ଟେକ୍ ଡିଗ୍ରୀ ଆରମ୍ଭ କରିଥିଲା। ନିବେଶକ ଶିକ୍ଷା ଏବଂ ସଂରକ୍ଷଣ ପାଣ୍ଠି ପ୍ରାଧିକରଣ IEPFA ଏକ ପାଞ୍ଚଟିକିଆ ଦେୟମୁକ୍ତ ନମ୍ଘର ଘୋଷଣା କରିଛି। ନୂଆ ଦେୟମୁକ୍ତ ନମ୍ଘର ଜରିଆରେ ବ୍ୟବହାରକାରୀମାନେ ଅନେକଗୁଡ଼ିଏ ଭାଷାରେ ଉନ୍ନତ କଲ୍ ସେଣ୍ଟର ସୁବିଧା ପାଇପାରିବେ। କର୍ପୋରେଟ୍ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି IVRS ସେବା 24 ଘଣ୍ଟା ଉପଲବ୍ଧ ହେବ ଏବଂ କଲ୍ ସେଣ୍ଟର ସୁବିଧା ସକାଳ 9:30ରୁ ସନ୍ଧ୍ୟା 5:30 ପର୍ଯ୍ୟନ୍ତ ଉପଲବ୍ଧ ହେବ। ଇତିମଧ୍ୟରେ ପୁରୁଣା ଦେୟମୁକ୍ତ ନମ୍ଘରକୁ ବନ୍ଦ କରିଦିଆଯାଇଛି। କ୍ରୋଏସିଆରେ ଚାଲିଥିବା ବିଶ୍ୱ ଟେବୁଲ୍ ଟେନିସ୍ ୟୁଥ୍ କଣ୍ଟେଣ୍ଡର 2024 ପ୍ରତିଯୋଗିତାରେ 19 ବର୍ଷରୁ କମ୍ ବର୍ଗରେ ଭାରତର ଦିବ୍ୟାଂଶୀ ଭୌମିକ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଖେଲୋ ଇଣ୍ଡିଆ କ୍ରୀଡ଼ାବିତ୍ 13 ବର୍ଷୀୟ ଦିବ୍ୟାଂଶୀଙ୍କୁ ଏହି ସଫଳତା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ 3-ଦିନିଆ ବ୍ରୁନେଇ ଏବଂ ସିଙ୍ଗାପୁର ଗସ୍ତରେ ଯିବେ। ନୂଆଦିଲ୍ଲୀରେ ଆଜି କୃଷି ବୀମା ପାଣ୍ଠି ଏବଂ କୃଷି ନିବେଶ ପୋର୍ଟାଲର ଶୁଭାରମ୍ଭ କରିବେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ। ଭାରତୀୟ ବାୟୁସେନାର MiG-29 ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ଏବଂ ପ୍ୟାରିସ୍ ପାରାଅଲିମ୍ପିକ୍ସ 2024ର ପଞ୍ଚମ ଦିନରେ ପଦକ ତାଲିକାର 15ତମ ସ୍ଥାନକୁ ଉନ୍ନୀତ ହେଲା ଭାରତ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।